ଯୋଶୁଅ 19 ପର୍ବ ଅନନ୍ତର ସିମିଅନ୍ର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ସିମିଅନ୍ ସନ୍ତାନମାନଙ୍କର ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାର ଜିଉଦା ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା। ସେମାନଙ୍କ ଅଧିକାରରେ ଏସବୁ ନଗର ଥିଲା, ଯଥା ବେର୍ସେବା ଓ ସେବା ଓ ମୋଲାଦା, ହତ୍ସେସ୍ୟାଲ ଓ ବାଲା ଓ ଏତ୍ସମ୍, ଇଲ୍ତୋଲୋଦ ଓ ବଥୁଲ ଓ ହମା, ଓ ସିକ୍ଲଗ ଓ ବେତ୍ ମର୍କାବୋତ ଓ ହତ୍ସର ସୁସିମ, ଓ ବୈଥଲବତ୍ ଓ ସାହାରୁନ୍, ଗ୍ରାମ ସମେତ ଏହି 13 ନଗର, ଏନ୍ ଓ ରିମୋନ, ଏଥର ଆସାନ, ଗ୍ରାମ ସମେତ 4 ନଗର, ଓ ବାଲତ୍ ବେର୍ ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏସବୁ ନଗରର ଚତୁର୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶ ଅନୁସାରେ ସିମିଅନ୍ ସନ୍ତାନମାନଙ୍କର ବଂଶ ଏହି ଅଧିକାର ଥିଲା। ସିମିଅନ୍ ସନ୍ତାନଗଣର ଏହି ଅଧିକାର ଜିଉଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଜିଉଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏହେତୁ ସିମିଅନ୍ ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ। ଅନନ୍ତର ସବ୍ଲୁନ୍ ସନ୍ତାନଗଣ ପାଇଁ ସେମାନଙ୍କ ବଂଶ ଅନୁସାରେ ତୃତୀୟ ବାଣ୍ଟ ଉଠିଲା। ସାରିଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାର ସୀମା ଥିଲା। ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରିଏଲା ଦିଗରେ ଉଠି ଦବେସତ୍ ପର୍ଯ୍ୟନ୍ତ ଯାଇ ଜଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା। ପୁଣି ସାରିଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କ୍ଲିସୋତ୍ ଓ ତାବର ସୀମା ପର୍ଯ୍ୟନ୍ତ ଗଲା, ତେଣୁ ଦାବର୍ତ୍ତରେ ବାହାରି ଜାଫିଓକୁ ଗଲା। ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗତ୍ ହେଫର୍ ଦେଇ ଏତ୍କାସିନ୍ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ରୋନ୍କୁ ଗଲା। ପୁଣି ସେହି ସୀମା ଉତ୍ତର ଦିଗରେ ତା ୱେଷ୍ଟର୍ନ କରି ହନ୍ନାଥୋନ୍କୁ ଗଲା। ପୁଣି ତହିଁର ସୀମା ଜିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା। ପୁଣି କଟକ ଓ ନହଲୋଲ ଓ ସିମ୍ରୋଡ୍ ଓ ଜିଦାଲା ଓ ବୈଥଲହେମ୍ ଗ୍ରାମ ସମେତ ଏହି 12 ନଗର, ଗ୍ରାମ ସମେତ ଏସବୁ ନଗର ସବ୍ଲୁନ୍ ସନ୍ତାନମାନଙ୍କର ବଂଶାନୁସାରେ ସେମାନଙ୍କର ଅଧିକାର ଥିଲା। ଅନନ୍ତର ଇସାଖର ଅର୍ଥାତ୍ ଆପଣା ଆପଣା ବଂଶ ଅନୁସାରେ ଇସାଖର ସନ୍ତାନମାନଙ୍କର ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା। ସେମାନଙ୍କର ସୀମା ଜିସ୍ରିଏଲ୍, କୋସୁର୍ଲୋତ୍ ଓ ସୁନେମ୍, ହଫାରିମ୍ ଓ ସିଓନ୍, ଅନହରତ୍ ଓ ରାଦିଦ୍ ଓ କିସିଓନ୍ ଓ ଏବସ୍ ଓ ରେମତ୍ ଏନ୍ ଗର୍ନିମ୍, ୟନ୍ ହର୍ଦା, ବେତ୍ ପତ୍ସେର୍ ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ତାବର୍, ସହତ୍ସିମ୍ ଓ ବେତ୍ସେମମ୍ ପର୍ଯ୍ୟନ୍ତ ଗଲା, ଓ ଯଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି 16 ନଗର, ଗ୍ରାମ ସମେତ ସବୁ ନଗର ଇସାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା। ଏଉତର ଆସେର ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା। ଆଉ ସେମାନଙ୍କ ସୀମା ହିଲକତ୍ ଓ ହଲି ଓ ବେଟନ୍, ଅକ୍ସଫ୍, ଅଲମେଲକ୍, ଅମିୟାଦ, ମିଶାଲ, ଆଉ ତାର ପଶ୍ଚିମ ଦିଗରେ କର୍ମିଲ ଓ ସିହୋର, ଲିବନତ୍ ପର୍ଯ୍ୟନ୍ତ ଗଲା। ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ ଦାଗୁନାଡ଼େ ବୁଲି ବେତ୍ ଏମକ୍ ଓ ନିଏଲର, ଉତ୍ତର ଦିଗରେ ସବ୍ଲୁନ୍ ସ୍ଥିତ ଜପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା। ତହୁଁ ତାହାର ବାମ ଦିଗରେ କାବୁଲ ଓ ହିବ୍ରୋନ୍, ରାହବ ଓ ହମୋନ୍ ଓ କାନ୍ନା ଓ ମହାସିଦ୍ଦୋନ୍ ପର୍ଯ୍ୟନ୍ତ ଗଲା। ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର ବେଷ୍ଟିତ ନଗରକୁ ଗଲା। ଏଉତାରେ ସେ ସୀମା ବୁଲି ହୋସାକକୁ ଗଲା। ପୁଣି ଅକ୍ସିବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା, ଓ ଉମା ଓ ଅଫେକ୍ ଓ ରାହବ ଏପରି ଗ୍ରାମ ସମେତ 22 ନଗର ଥିଲା। ଆପଣା ଆପଣା ବଂଶାନୁସାରେ ଆସେର ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁର ନଗର ହେଲା। ଅନନ୍ତର ନପ୍ତାଲିର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା। ସେମାନଙ୍କର ସୀମା ହେଲଫର୍ଟଠାରୁ ସାନମିନ୍, ନିକଟସ୍ଥ ଆଲୋନ୍ଠାରୁ ଆଦିମ୍, ନେକବ୍ ଓ ଜବନିଏଲ୍ ଦେଇ ଲକ୍କୁମ୍ ପର୍ଯ୍ୟନ୍ତ ଗଲା। ଜର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା। ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନତ୍ ତାବରକୁ ଗଲା, ଓ ସେଠାରୁ ହୁକ୍କକ୍ ପର୍ଯ୍ୟନ୍ତ ଗଲା, ଓ ଦକ୍ଷିଣ ଦିଗରେ ସବ୍ଲୁନ୍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆସେର ପର୍ଯ୍ୟନ୍ତ, ଓ ସୂର୍ଯ୍ୟୋଦୟ ଆଡ଼େ ଜର୍ଦ୍ଦନ ନିକଟସ୍ଥ ଜିଉଦା ପର୍ଯ୍ୟନ୍ତ ଗଲା। ପୁଣି ସବିମ୍ ଓ ସେର୍ ଓ ହମ୍ମତ୍ ଓ ରକ୍କତ୍ ଓ କର୍ଣ୍ଣେରଥ ଓ ଆଦମା ଓ ରାମା ଓ ହାତସୋର ଓ କେଦସ ଓ ଇଦ୍ରେଇ ଏନ୍ ହାତସୋର ଜିରୋଣ ଓ ମିଗଦଲେଲ ହୋରେମ ବୈଥନ୍ନାଥ ବେତ୍ ସମସ୍ ଏସବୁ ପ୍ରାଚୀର ବେଷ୍ଟିତ ନଗର ଥିଲା ଗ୍ରାମ ସମେତ 19 ନଗର ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଏଉତାରେ ଦାନ ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା ସେମାନଙ୍କ ଅଧିକାରର ସୀମା ସରିୟ ଇଷ୍ଟାୟୋଲ ଓ ଇର୍ସେମସ୍ ଓ ସାଲବିମ୍ ଅୟାଲନ୍ ଓ ଜିତ୍ଲିଲା ଏଲନ୍ ତିମାଥା ଓ ଇକ୍ରୋଣ ଇଲତିକ୍ ଗିଭିଥୋନ୍ ବାଲତ୍ ଜିହୁଦ୍ ଓ ବନେରେ କବର ଓ ଗାଥ ରିମୋନ୍ ମେୟକନ୍ ରକ୍କନ୍ ଓ ଜାଫରା ଅଞ୍ଚଳ ସମ୍ମୁଖସ୍ଥ ଅଞ୍ଚଳ ମାତ୍ର ଦାନ ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା କାରଣ ଦାନ ସନ୍ତାନଗଣର ଲେସମ୍ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ ତାହା ହସ୍ତଗତ କରି ଖଡ଼ଗଧାରରେ ଆଘାତ କରି ତାହାର ଅଧିକାର କଲେ ଓ ତହି ମଧ୍ୟରେ ବାସ କରି ଆପଣମାନଙ୍କ ପୂର୍ବପୁରୁଷ ଦାନର ନାମାନୁସାରେ ଲେସମର ନାମ ଦାନ ରଖିଲେ ଆପଣା ଆପଣା ବଂଶ ଅନୁସାରେ ଦାନ ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା ଏହି ରୂପେ ଆପଣା ଆପଣା ସୀମା ଅନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ ପୁଣି ଇସ୍ରାଏଲ ସନ୍ତାନଗଣ ଆପଣମାନଙ୍କ ମଧ୍ୟରେ ନୁନର ପୁତ୍ର ଜିହୋଶୁଙ୍କୁ ଏକ ଅଧିକାର ଦେଲେ ସେ ଯେଉଁ ନଗର ମାଗିଲେ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରିୟମ୍ ପର୍ବତମୟ ଦେଶରେ ତିମତ୍ ସେରହ ତାଙ୍କୁ ଦେଲେ ତେଣୁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ ଇଲିସିଆର ଯାଜକ ଓ ନୁନର ପୁତ୍ର ଜିହୋଶୁ ଓ ଇସ୍ରାଏଲ ସନ୍ତାନମାନଙ୍କର ବଂଶ ସମୂହର ପିତୃବଂଶୀୟ ପ୍ରଧାନଗଣ ସିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟିଦେଲେ ଏ ରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।